ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଜୀବନୀ
ठिकणा आडभेन्टेज मीडिया सेन्टर एसडीए मिशन कंपाउंड सालिसबुरी पार्क पुणे 411037 महाराष्ट्र বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori বর্তমান চালন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য
ঈশ্বর যথেষ্ট এবং মনোবিজ্ঞান প্রেরণা দিয়ন্তি কি ভাগ দুই নমস্কার প্রিয় শ্রোতা ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଈଶ୍ୱର ଯଥେଷ୍ଟ ଏବଂ ମନୋବିଜ୍ଞାନ ପ୍ରେରଣା ଦିଅନ୍ତି କି ଭାଗ ଦୁଇ। ବନ୍ଧୁ, ଯେପରି ଭାଗ ଏକ ଗତକାଲି ଆମେ ଆଲୋଚନା କରିସାରିଛେ, ଚାଲନ୍ତୁ ସେହି ଭାଗ ଏକକୁ ଆମେ ଆଗକୁ ବଢ଼ାଇବା। ଭାଗ ଦୁଇରେ ଏଠି ଆମେ ଏକ ପ୍ରଶ୍ନ ପାଉଅଛୁ କି ମହାନ ଚମତ୍କାରର କାର୍ଯ୍ୟ କ'ଣ ପ୍ରମାଣ କରେ ଯେ ଜଣେ ଭବିଷ୍ୟତ ବକ୍ତା ଈଶ୍ୱରଙ୍କୁ ଅଟନ୍ତି। ବନ୍ଧୁ, ଆଜିକାଲି ଆମ ସମାଜରେ, ଆମ ଦେଶରେ, ଆମ ରାଜ୍ୟରେ, ହୋଇପାରେ ଆମ ଗୋଷ୍ଠୀରେ ଲୋକେ ଅଛନ୍ତି ଯେଉଁମାନେ କି ଚମତ୍କାର କାର୍ଯ୍ୟ କରନ୍ତି, ଆଚର୍ଯ୍ୟ କାର୍ଯ୍ୟ କରନ୍ତି। ଏଇ ଯେଉଁ ଭବିଷ୍ୟତ ଭକ୍ତଙ୍କ ଆଚର୍ଯ୍ୟ କାର୍ଯ୍ୟ ଯାହା ଆମେ ଦେଖୁ, ସେଇମାନଙ୍କର କାର୍ଯ୍ୟ ଈଶ୍ୱରଙ୍କ ଠାରୁ ଆସୁଅଛି ବା ଭଣ୍ଡ ଖ୍ରୀଷ୍ଟିଆନ ବା ଭଣ୍ଡ ଭୂତମାନଙ୍କ ଠାରୁ ଆସିଅଛି ବା ଭୂତମାନେ ଏସବୁ କରୁଛନ୍ତି। ଆମେ ଏହାର ପ୍ରମାଣ କେମିତି ପାଇପାରିବା? ମହାନ ଚମତ୍କାର କାର୍ଯ୍ୟ କ'ଣ ପ୍ରମାଣ କରେ ଯେ ଜଣେ ଭବିଷ୍ୟତ ଭକ୍ତା ଈଶ୍ୱରଙ୍କ ଅଟନ୍ତି? ହଁ, ପ୍ରକାଶିତ ବାକ୍ୟ ତାର 16:14 ଆମେ ଦେଖୁ, ସେମାନେ ଭୂତମାନଙ୍କ ଆତ୍ମା ଚିହ୍ନ ଚମତ୍କାର କରନ୍ତି। ଆମେ ବର୍ତ୍ତମାନ ଯଦି ଦେଖୁଅଛୁ, ଅନେକ ଅନେକ ସ୍ଥାନରେ ଲୋକେ ଅଛନ୍ତି ଭୂତମାନଙ୍କର ଆତ୍ମା ନେଇ ମଧ୍ୟ ସେମାନେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥାନ୍ତି, ଚମତ୍କାର କାର୍ଯ୍ୟ କରିଥାନ୍ତି। ଆପଣ ଶୁଣିଥିବେ, ଆପଣ ଦେଖିଥିବେ, ଆପଣମାନେ ବି ବେଲେ ବେଲେ ଅନୁଭବ ବି କରିଥିବେ। ସୈତାନ କିପରି ତାଙ୍କ କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ଏହିପରି ଚମତ୍କାର କାର୍ଯ୍ୟ କରେ, କ'ଣ ଏହାଦ୍ୱାରା ଆମେ କହିପାରିବା କି ସେମାନେ ସମସ୍ତେ ଈଶ୍ୱରଙ୍କର ଲୋକ ଆଉ ଈଶ୍ୱରଙ୍କ ଠାରୁ ଆସିଅଛି ବୋଲି? ନା, ସୈତାନ ଏବଂ ତାଙ୍କର ଦୂତମାନଙ୍କର ମଧ୍ୟରେ ଚମତ୍କାର କାର୍ଯ୍ୟ କରିବାର ଶକ୍ତି ଅଛି, ଏହା ମନେ ରଖନ୍ତୁ। ଶୈତାନ ଏବଂ ତାଙ୍କର ଦୂତମାନଙ୍କ ମଧ୍ୟରେ ଏହିପରି ଚମତ୍କାର କାର୍ଯ୍ୟ କରିବାର ଶକ୍ତି ଅଛି, ଏହା ମନରେ ରଖନ୍ତୁ। ଚମତ୍କାର କେବଳ ଗୋଟିଏ ଜିନିଷ ପ୍ରମାଣ କରେ, ଆଲୋକିତ ଶକ୍ତି, କିନ୍ତୁ ଏହିପରି ଶକ୍ତି ଉଭୟ ଈଶ୍ୱର ଏବଂ ଶୈତାନରୁ ଆସିଥାଏ। ଦ୍ୱିତୀୟ ବିବରଣ 13:1-5 ପ୍ରକାଶିତ ବାକ୍ୟ 13:13-14 ଏହିପରି ଶକ୍ତି ଉଭୟ ଈଶ୍ୱର ଏବଂ ଶୈତାନ ଠାରୁ ଆସିଥାଏ। କେଉଁଠି ଆମେ ପାଉଅଛୁ? ଦ୍ୱିତୀୟ ବିବରଣ 13:1-5 ଯଦି ପଢ଼ିବେ, ଏହା ସ୍ପଷ୍ଟ ରୂପେ ଆପଣମାନଙ୍କୁ ବୁଝାଇ କହିପାରିବ। ପ୍ରକାଶିତ ବାକ୍ୟ 13-14 ଯଦି ପଢ଼ିବେ ଆପଣ ସ୍ପଷ୍ଟ ରୂପେ ଜାଣିପାରିବେ। ବନ୍ଧୁ, ତାହେଲେ କେଉଁ ବିପଦ ପୂର୍ଣ୍ଣ ଶେଷ ସମୟର ବିପଦ ମଧ୍ୟରୁ ଯୀଶୁ ଆମକୁ ଚେତାବନୀ ଦିଅନ୍ତି କି ଏହିପରି ମନ୍ଦ ଆତ୍ମାରୁ ମନ୍ଦ ଚମତ୍କାରରୁ ଆମେ କିପରି ସତର୍କ ରହିପାରିବା। ମାଥ୍ୟ 24:24 ଯୀଶୁଖ୍ରୀଷ୍ଟ ନିଜେ କହିଲେ କି ମିଥ୍ୟା ଖ୍ରୀଷ୍ଟ ମିଥ୍ୟା ଭବିଷ୍ୟତ ଭକ୍ତିମାନେ ଉଠିବେ। ମାଥ୍ୟ 24:24 ଆମେ ଦେଖୁଅଛୁ କି ମିଥ୍ୟା ଖ୍ରୀଷ୍ଟ ଖ୍ରୀଷ୍ଟ ବୋଲି ନିଜେ କହନ୍ତି ମିଥ୍ୟା ଖ୍ରୀଷ୍ଟ ଆଉ ମିଥ୍ୟା ଭବିଷ୍ୟତ ଭକ୍ତମାନେ ଉତ୍ପନ୍ନ ହେବେ ଏବଂ ବଡ଼ ସଙ୍କେତ ଆଶ୍ଚର୍ଯ୍ୟ ପ୍ରଦର୍ଶନ କରିବେ। ବନ୍ଧୁ, କ'ଣ କରିବେ? ବଡ଼ ବଡ଼ ସଙ୍କେତ ଆଶ୍ଚର୍ଯ୍ୟ ପ୍ରଦର୍ଶନ କରିବେ। କିଏ? ଏ ମିଥ୍ୟା ଖ୍ରୀଷ୍ଟ ଓ ମିଥ୍ୟା ଭବିଷ୍ୟତ ଭକ୍ତମାନେ। ଯଦି ସମ୍ଭବ ହେବ ମନୋନୀତ ଲୋକଙ୍କୁ ମଧ୍ୟ ପ୍ରତାରଣା କରିବେ। ବନ୍ଧୁ, ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ଠାରେ ଦୃଢ଼ ବିଶ୍ୱାସ ରଖି ତାଙ୍କ ବାକ୍ୟ ଅନୁସାରେ ଚାଲୁଅଛି ସେହି ବ୍ୟକ୍ତିକୁ ମଧ୍ୟ ପ୍ରତାରଣା କରିବା ପାଇଁ ଏହି ମିଥ୍ୟା ଖ୍ରୀଷ୍ଟ ଓ ମିଥ୍ୟା ଭବିଷ୍ୟତ ଭକ୍ତମାନେ ଚେଷ୍ଟା କରିବେ। ବନ୍ଧୁ, କାହିଁକି ଏମିତି ପରିସ୍ଥିତି ଆଣିବେ ଯେପରିକି ସେଇ ଯେଉଁ ମନୋନୀତ ଲୋକ ମଧ୍ୟ ସେଇ ମିଥ୍ୟା ଖ୍ରୀଷ୍ଟ ମିଥ୍ୟା ଭବିଷ୍ୟତ ଭକ୍ତରେ ବିଶ୍ୱାସ କରିବାର ଆରମ୍ଭ କରିବ। ଏହା ଆପଣଙ୍କୁ ଆଉ ମୋତେ ଏକ ସତର୍କବାଣୀ କି ଏହି ଶେଷ ଦିନରେ କିପରି ଲୋକେ କିପରି ଶୈତାନ ପ୍ରଦର୍ଶନ ଆପଣ କରିବ ଏହା ସତର୍କ ରହିବା ପରେ ଆମକୁ କହୁଅଛି। ବନ୍ଧୁ, ଈଶ୍ୱର ଆମକୁ ମିଥ୍ୟା ଖ୍ରୀଷ୍ଟ ଏବଂ ମିଥ୍ୟା ଭବିଷ୍ୟତ ଭକ୍ତମାନଙ୍କ ବିଷୟରେ ଚେତାବନୀ ଦିଅନ୍ତି ଯେଉଁମାନେ ଅତ୍ୟନ୍ତ ବିଶ୍ୱାସଯୋଗ୍ୟ ହେବେ ଯେ ସେମାନେ ଈଶ୍ୱରଙ୍କ ମନୋନୀତ ବ୍ୟକ୍ତିଙ୍କ ବ୍ୟତୀତ ସମସ୍ତଙ୍କୁ ପ୍ରତାରଣା କରିବେ। କୋଟି କୋଟି ଲୋକ ପ୍ରତାରିତ ହେବେ ଏବଂ ହଜିଯିବେ। ମନେ ରଖନ୍ତୁ ବନ୍ଧୁ, ଯେଉଁ ପ୍ରତାରଣା ଆମେ ଦେଖୁଅଛୁ, ଆମେ ଦେଖୁଛୁ ଯେ କୋଟି କୋଟି ଲୋକ ଏଇ ପ୍ରତାରଣାରେ ପଡ଼ିଯିବେ। ପଡ଼ିଗଲା ପରେ ସେମାନେ କ'ଣ ହେବେ? ଈଶ୍ୱରଙ୍କ ସମ୍ମୁଖରୁ ହଜିଯିବେ। ସେମାନେ ପରିତ୍ରାଣ ପାଇବେ ନାହିଁ। କାହିଁକି? ଯେପରି ଆମେ ଦେଖିଲୁ ଆଗରେ କି ମିଥ୍ୟା ଖ୍ରୀଷ୍ଟ ମିଥ୍ୟା ଭବିଷ୍ୟତ ଭକ୍ତମାନେ ଏମିତି କାର୍ଯ୍ୟ କରିବେ ଯାହାକି ଆମେ ସତ୍ୟ ଟୁ ମିଥ୍ୟାକୁ ଫରକ କରିବା ପାଇଁ ଆମକୁ କଷ୍ଟ ହୋଇପାରେ, କଷ୍ଟକର ହୋଇପାରେ। ଏଥିଯୋଗୁଁ କୁହାଯାଉଛି କି ଏମିତି ସମ୍ଭବ ଯେ ମନୋନୀତ ଲୋକଙ୍କୁ ମଧ୍ୟ ପ୍ରତାରଣା କରାଯିବ। କରିବେ କିଏ? ଶୈତାନ। ଶୈତାନ କାହା ଦ୍ୱାରା କରିବ? ଆପଣଙ୍କ ଆପଣା ଦୂତମାନଙ୍କ ସହିତ। ଈଶ୍ୱର ଆମକୁ ମିଥ୍ୟା ଖ୍ରୀଷ୍ଟ ଏବଂ ମିଥ୍ୟା ଭବିଷ୍ୟତ ଭକ୍ତମାନଙ୍କ ବିଷୟରେ ଚେତାବନୀ ଦିଅନ୍ତି। ମନେ ରଖନ୍ତୁ, ଯେଉଁମାନେ ଅତ୍ୟନ୍ତ ବିଶ୍ୱାସଯୋଗ୍ୟ ହେବେ ସେ ଯେ ସେମାନଙ୍କ ଈଶ୍ୱର ମନୋନୀତ ବ୍ୟକ୍ତିଙ୍କ ବ୍ୟତୀତ ସମସ୍ତଙ୍କୁ ପ୍ରତାରଣା କରିବେ। ଏମିତି ଯେ କୋଟି କୋଟି ଲୋକ ପ୍ରତାରିତ ହେବେ ଏବଂ ସେମାନେ କ'ଣ ହେବେ? ହଜିଯିବେ। ବନ୍ଧୁ, ଜଣେ ଭବିଷ୍ୟତ ବକ୍ତା ସତ୍ୟକେ ମିଥ୍ୟା ମୁଁ କିପରି ସ୍ଥିର କରିପାରିବି? ଏହା ଏକ ଗୁରୁତ୍ୱ ପ୍ରଶ୍ନ। ଯେପରି ଏହା ପୂର୍ବେ ଆମେ ଶୁଣିଲୁ କି ମିଥ୍ୟା ଭବିଷ୍ୟତ ବକ୍ତା ମିଥ୍ୟା ଭବିଷ୍ୟତ ମିଥ୍ୟା ଖ୍ରୀଷ୍ଟ ଆସିବେ, ହେଲେ ଆମେ ମୁଁ କିପରି ସ୍ଥିର କରିପାରିବି କି ମାନେ ସତ୍ୟ ବା ମିଥ୍ୟା? ଯିଶାୟ 8:10 ଆମେ କହୁଅଛୁ ପାଉଅଛୁ ଏହିପରି, ନିୟମ ଏବଂ ସାକ୍ଷ୍ୟକୁ ଯଦି ସେମାନେ ଏହି ଶବ୍ଦ ଅନୁଯାୟୀ କଥାବାର୍ତ୍ତା କରନ୍ତି ନାହିଁ ତେବେ ସେମାନଙ୍କ ଠାରେ ଆଲୋକ ନାହିଁ। ନିୟମ ବାଇବଲରେ କହୁଛି, ଇଂରାଜୀରେ କହୁଛି ଦ ଲ ଆଣ୍ଡ ଦ ଟେଷ୍ଟାମେନି। ନିୟମ ହେଉଛି ଲ ଟେଷ୍ଟା ମାନେ ହେଉଛି ସାକ୍ଷାତ। ଯୀଶୁଙ୍କ ବିଷୟରେ ଯୀଶୁଙ୍କ ଆଜ୍ଞା ବିଷୟରେ ଯଦି ସେମାନେ କହିବେ ନାହିଁ ତାହେଲେ ସେମାନଙ୍କଠାରେ କ'ଣ ସେଇ ଯେଉଁ ଆଲୁଅ ନାହିଁ ସେଇ ଯେଉଁ ବାର୍ତ୍ତା ନାହିଁ ସେମାନେ ସୈତାନ ଦ୍ୱାରା ଆସିଛନ୍ତି। ଏହା ବାଇବଲରେ ସ୍ପଷ୍ଟ ରୂପେ କହୁଛି ନିୟମ ଏବଂ ସାକ୍ଷାକୁ ଯଦି ସେମାନେ ଏହି ଶବ୍ଦ ଏହି ବାକ୍ୟ ଅନୁଯାୟୀ କଥାବାର୍ତ୍ତା କରନ୍ତି ନାହିଁ ତେବେ ଆମେ ଜାଣିବାକୁ ପଡ଼ିବ ଯେ ଏମାନେ ମିଥ୍ୟା ଭବିଷ୍ୟତ ବକ୍ତା ଏମାନେ ମିଥ୍ୟା ଖ୍ରୀଷ୍ଟ ବୋଲି ଆମେ ଜାଣିପାରିବା ଯେହେତୁ ସେମାନେ ନିୟମ ଏବଂ ସାକ୍ଷ୍ୟକୁ ଦେଇ କହୁନାହାନ୍ତି ବରଂ ତାକୁ ଛାଡ଼ି ନିଜ ଭାଷାରେ କହୁଛନ୍ତି। ସେମାନଙ୍କ ଶିକ୍ଷା ଏବଂ ଆଚରଣକୁ ଈଶ୍ୱରଙ୍କ ବାକ୍ୟ ବାଇବଲ ଦ୍ୱାରା ପରୀକ୍ଷା କର। ବନ୍ଧୁ ଯେବେ ଆପଣମାନେ ଜଣେ ଖ୍ରୀଷ୍ଟିଆନକୁ ଦେଖୁଛନ୍ତି ଯଦି ସେ ଖ୍ରୀଷ୍ଟିଆନ ଯଦି ଖ୍ରୀଷ୍ଟଙ୍କ ବାକ୍ୟ ଅନୁସାରେ ଖ୍ରୀଷ୍ଟଙ୍କ ନିୟମ ଅନୁସାରେ ସାକ୍ଷାତ କରୁନାହିଁ ତାହେଲେ ତୁମେ ପରୀକ୍ଷା କରି ଦେଖ ବୋଲି କହୁଛି। ପରୀକ୍ଷା କରିବାକୁ ପଡ଼ିବ। ଯଦି ସେମାନେ ଶାସ୍ତ୍ରର ବିପରୀତ ଶିକ୍ଷା ଦିଅନ୍ତି ତାହେଲେ ସେମାନେ ଖ୍ରୀଷ୍ଟଙ୍କର ଲୋକ ନୁହନ୍ତି ସେମାନେ ସୈତାନର ଲୋକ। ଶାସ୍ତ୍ରର ବିପରୀତ ଶିକ୍ଷା ଦିଅନ୍ତି ଏବଂ ଆଚରଣ କରନ୍ତି ସେମାନେ ମିଥ୍ୟା ଭବିଷ୍ୟତ ବକ୍ତା ଏବଂ ସେମାନଙ୍କ ମଧ୍ୟରେ ଆଲୋକ ନାହିଁ। ବନ୍ଧୁ ସେମାନଙ୍କର ଶିକ୍ଷା ଏବଂ ସେମାନଙ୍କ ଆଚରଣ ଯଦି ଈଶ୍ୱରଙ୍କ ବାକ୍ୟ ଯଦି ବାଇବଲ ଦ୍ୱାରା ଯଦି ନାହିଁ ତାହେଲେ ପରୀକ୍ଷା କରି ଦେଖ। ଯଦି ସେମାନେ ବାଇବଲ ବା ଶାସ୍ତ୍ରର ବିପରୀତ ଶିକ୍ଷା ଦିଅନ୍ତି ଆଉ ସେପରି ଆଚରଣ କରନ୍ତି ତେବେ ସେମାନେ କ'ଣ ମିଥ୍ୟା ଭବିଷ୍ୟତ ଭକ୍ତମାନେ ଆଉ ସେମାନଙ୍କଠାରେ କ'ଣ ସେଇ ଆଲୋକ ନାହିଁ ଯାହା ଆବଶ୍ୟକ ଥାଏ। ଏଥିଯୋଗୁଁ ଏହାଦ୍ୱାରା ଆମେ ଜାଣିପାରିବା କି ସେମାନେ ମିଥ୍ୟା ଖ୍ରୀଷ୍ଟ ମିଥ୍ୟା ଖ୍ରୀଷ୍ଟିଆନ ମିଥ୍ୟା ଭବିଷ୍ୟତ ଭକ୍ତମାନେ। ବନ୍ଧୁ ଆମେ ଦେଖୁଅଛୁ କେତେକ ପ୍ରକାରର ମିଥ୍ୟା ଭବିଷ୍ୟତ ବକ୍ତା ବିଶେଷ ଭାବରେ ବାଇବଲରେ ନାମିତ ଏବଂ ନିନ୍ଦିତ କି। ହଁ ବନ୍ଧୁ ଯଦି ଆମେ ଦ୍ୱିତୀୟ ବିବରଣୀ ତାର 18:10-12 ଏବଂ ପ୍ରକାଶିତ 21:8 ଯଦି ଦେଖିବା ସେଠି ଏହିପରି କୁହାଯାଉଛି। ଏକ ଜ୍ୟୋତିଷ ସେମାନେ କ'ଣ ଜ୍ୟୋତିଷ କରନ୍ତି କହନ୍ତି। ଦୁଇ ଯାଦୁଗାର ସେମାନେ କ'ଣ କହନ୍ତି ମୃତ୍ୟୁ ଆତ୍ମାଙ୍କ ସହିତ ଯୋଗାଯୋଗ କରିବାକୁ ଦାବି କରନ୍ତି। ଜ୍ୟୋତିଷ ଆପଣଙ୍କ ଭବିଷ୍ୟତ ବିଷୟରେ ଭବିଷ୍ୟତରେ କ'ଣ ଘଟିବ କ'ଣ ଘଟିବାକୁ ଯାଉଅଛି ସେମାନେ କହିବେ। ଦୁଇ ଯାଦୁଗର ଯିଏ ମୃତ୍ୟୁମାନଙ୍କ ଆତ୍ମାଙ୍କ ସହିତ ଯୋଗାଯୋଗ କରୁଛନ୍ତି ବୋଲି କହନ୍ତି ସେମାନେ ଦାବି କରନ୍ତି କି ତୁମର ମୃତ୍ୟୁ ଯେତେ ଲୋକ ମରଣ ହୋଇଛନ୍ତି ଆଉ ବା ତୁମ ପରିବାରରେ ଯଦି ଜଣେ ମରଣ ହୋଇଛି ତାଙ୍କୁ ତାଙ୍କ ଆତ୍ମା ସହିତ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି ସେମାନେ ଏହିପରି କହନ୍ତି ଯାଦୁଗର। ତିନି ମଧ୍ୟମ ମଧ୍ୟମ ମାନେ କ'ଣ ମୃତ୍ୟୁମାନଙ୍କ ଠାରୁ ଆଉ ଜୀବିତମାନଙ୍କ ଠାରେ ସେମାନେ ମଧ୍ୟ ଥାଇକରି କଥାବାର୍ତ୍ତା କରନ୍ତି ଯିଏ ଆତ୍ମାକୁ କରିବାକୁ ଦାବି କରନ୍ତି କି ଆମେ ଆତ୍ମାକୁ ଚ୍ୟାନେଲ କରିବାକୁ ଦାବି କରନ୍ତି ମାନେ ଆତ୍ମାକୁ ତାଙ୍କ କଥା ଆମମାନଙ୍କୁ ବୁଝାଇ କହିବା ପାଇଁ ସେମାନେ ଦାବି କରନ୍ତି ସେମାନେ କିଏ ମୃତ୍ୟୁ ଲୋକମାନଙ୍କଠାରୁ ତାକୁ ଆମେ କହୁ ମଧ୍ୟମ। ତାପରେ ଯିଏ ଯାଦୁକାରୀ ଅଭ୍ୟାସ କରେ ଯିଏ ଯାଦୁକାରୀ ଅଭ୍ୟାସ କରେ ଯେମାନେ କି ଭାଗ୍ୟଶାଳୀ ଆମେ କହୁଛୁ ଭାଗ୍ୟଶାଳୀ ତୁମ ଭାଗ୍ୟକୁ କ'ଣ କରାଯିବ ତୁ ଭାଗ୍ୟରେ କ'ଣ ଘଟିବ ସେହିପରି ଆମେ ଦେଖୁଛୁ ଯିଏ ବାକ୍ୟା ଯିଏ ଓମେନ୍ସର ବାକ୍ୟା କରେ ଯିଏ ମନ୍ତ୍ର ଉଚ୍ଚାରଣ କରେ ଆମେ ଆଜିକାଲି ଦେଖୁଛୁ ନା ଆଜିକାଲି ବଜାରରେ ମଧ୍ୟ ମନ୍ତ୍ର ବହି ଗୁଡ଼ାକ ମିଳିଥାଏ ନା ଅନେକ ପ୍ରକାର ମନ୍ତ୍ର ସେଇ ମନ୍ତ୍ର ଉଚ୍ଚାରଣ କରେ କିମ୍ବା ଚମତ୍କାର ବ୍ୟବହାର କରେ ସେହିପରି ବ୍ୟକ୍ତି। ତାପରେ ଆମେ ଦେଖୁଛୁ ପ୍ରତ୍ୟୁତ ଯିଏ ମୃତ୍ୟୁମାନଙ୍କ ସହିତ କଥା ହେବାକୁ ଦାବି କରେ, ଯିଏ ମୃତ୍ୟୁମାନଙ୍କ ସହିତ କଥା ହେବାକୁ ଦାବି କରେ। ତାପରେ ଆମେ ଦେଖୁଛୁ ଡାହାଣେ ବା ତନ୍ତ୍ରକାରିଣୀ ମହିଳା କିମ୍ବା ପୁରୁଷମାନଙ୍କ ମାନସିକ ଡାହାଣେ ତନ୍ତ୍ରକାରିଣୀ ଏହିମାନେ ସମସ୍ତ ହେଉଛନ୍ତି ମିଥ୍ୟା ଖ୍ରୀଷ୍ଟ ମିଥ୍ୟା ଭବିଷ୍ୟତ ଭକ୍ତ। ଏହି ମିଥ୍ୟା ଭବିଷ୍ୟତ ଭକ୍ତମାନଙ୍କ ମଧ୍ୟରୁ ଅଧିକାଂଶ ମୃତ୍ୟୁମାନଙ୍କ ଆତ୍ମା ସହିତ ଯୋଗାଯୋଗ କରିବାକୁ ଦାବି କରନ୍ତି। ବାଇବଲରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ମୃତ୍ୟୁମାନଙ୍କ ସହିତ ଜୀବିତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇପାରିବ ନାହିଁ। ମୃତ୍ୟୁ ବିଷୟରେ ଆମେ ଜାଣିଛୁ, ଜଣେ ବ୍ୟକ୍ତି ଯଦି ମୃତ୍ୟୁବରଣ କରେ ସେ ମୃତ୍ୟୁ ମରିଯାଏ, ତାର ଜୀବନ ତ ନାହିଁ, ଆମେ କିପରି ଯୋଗାଯୋଗ କରିବା। ପ୍ରକାଶିତ ବାକ୍ୟ ତାର 16:13-14 ଯଦି ଦେଖିବା, ଏହା ସ୍ପଷ୍ଟ ରୂପରେ କହୁଛି ଜରୁରୀ ପଡ଼ିବା ପତ୍ର କରିବା ଜ୍ୟୋତିଷ ଶାସ୍ତ୍ର ଏବଂ ମୃତ୍ୟୁମାନଙ୍କ ଅନୁମାନିତ ଆତ୍ମାଙ୍କ ସହିତ କଥାବାର୍ତ୍ତା କରିବା ଲୋକମାନଙ୍କ ସହିତ ଯୋଗାଯୋଗ କରିବାର ଈଶ୍ୱରଙ୍କ ଉପାୟ ନୁହେଁ। ଶାସ୍ତ୍ର ସ୍ପଷ୍ଟ ଭାବରେ ଶିକ୍ଷା ଦିଏ ଯେ ଏପରି ସମସ୍ତ ଜିନିଷ ଘୃଣ୍ୟ ଅଟେ। ଏହିପରି ସମସ୍ତ ଜିନିଷ ଯାହା ଯାହା ଆମେ ଦେଖିଲୁ ପରମେଶ୍ୱରଙ୍କ ସମ୍ମୁଖରେ ଘୃଣ୍ୟ ଅଟେ। ପଢ଼ନ୍ତୁ ଦ୍ୱିତୀୟ ବିବରଣୀ 18:12, ଏବଂ ସବୁଠାରୁ ଖରାପ ହେଉଛି ଯେଉଁମାନେ ଜଡ଼ିତ ଅଟନ୍ତି ସେମାନେ ଈଶ୍ୱରଙ୍କ ରାଜ୍ୟରୁ ବନ୍ଦ ହୋଇଯିବେ। ଯେଉଁମାନେ ଏହିସବୁରେ ଜଡ଼ିତ ଅଛନ୍ତି ସେମାନେ ଈଶ୍ୱରଙ୍କ ରାଜ୍ୟରେ ବନ୍ଦ ଈଶ୍ୱରଙ୍କ ରାଜ୍ୟ ସେମାନଙ୍କ ପାଇଁ ବନ୍ଦ ହୋଇଯିବ। ତାହେଲେ ବନ୍ଧୁ, କ'ଣ ଆପଣ ସେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଇଚ୍ଛା କରୁଛନ୍ତି କି? ପରମେଶ୍ୱର ସେଇ ଯେ ସତ୍ୟ ପରମେଶ୍ୱର ଆଜି ଆପଣଙ୍କୁ ମୋତେ ସମସ୍ତଙ୍କୁ କହନ୍ତି ଯେ ମୃତ୍ୟୁମାନଙ୍କର ସମ୍ପର୍କ ଆମର ନାହିଁ, ଜୀବିତ ଲୋକମାନଙ୍କର ସମ୍ପର୍କ ଆମର। ହେଲେ ସେହି ଜୀବିତ ଲୋକଙ୍କ ସହ ରହିବା ପାଇଁ ଆପଣ ଇଚ୍ଛା କରୁଛନ୍ତି ନା ସେହି ମୃତ୍ୟୁମାନଙ୍କ ସହ ରହିବା ପାଇଁ ଇଚ୍ଛା କରୁଛନ୍ତି? ପରମେଶ୍ୱର ଅଛନ୍ତି ଜୀବିତ ପରମେଶ୍ୱର, ସେହି ମିଥ୍ୟା ଭବିଷ୍ୟତ ଭକ୍ତମାନଙ୍କର କଥା ମାନିବା ପାଇଁ ଇଚ୍ଛା କରୁଛନ୍ତି, ବା ଖ୍ରୀଷ୍ଟ ପ୍ରଭୁ ଯିଏକି ଆପଣା ଦାସମାନଙ୍କୁ ପଠାଇ ଆପଣା ପବିତ୍ର ଶାସ୍ତ୍ର ସେମାନଙ୍କୁ ଦେଇଛନ୍ତି, ପବିତ୍ର ବାକ୍ୟ କହିଛନ୍ତି, ସେଇ ବାକ୍ୟ ହେଉଛି ବାଇବଲ, ଆଉ ସେଇ ବାଇବଲ ଅନୁସାରେ ଚାଲିବା ପାଇଁ ଆପଣ ଇଚ୍ଛା କରୁଛନ୍ତି, ତାହା ଆପଣ ନିଜକୁ ନିର୍ଣ୍ଣୟ କରି ଚେଷ୍ଟା କରନ୍ତୁ। ପରମେଶ୍ୱର ତୁମର ପାଇଁ, ମୋର ପାଇଁ, ସମସ୍ତଙ୍କ ପାଇଁ କୃଷରେ ଆପଣ ଜୀବନ କୃଷରେ ଦେଲେ ଯେପରି ଆମେ ସମସ୍ତେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା। ତାହେଲେ ଚାଲନ୍ତୁ ବନ୍ଧୁ, ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣିଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori ଏବଂ www.adventistmediacenterindia.org। Adventist Media Center India ର ସ୍ପେଲିଂ ହେଉଛି ADVENTIST। NTISTMEDIACENTRE INDIA अथवा डाउनलोड करन्तु आमर मोबाइल आप आपणकर मोबाइल प्ले स्टोर को जानतु आउ टाइप करन्तु द वॉइस ऑफ होप आउ डाउनलोड करन्तु। ईश्वर आपणकु आशीर्वाद करन्तु। धन्यवाद।